ଶ୍ରୋତାବନ୍ଧୁଙ୍କୁ ନମସ୍କାର। ଆଜି କୋଟିଆରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ଆମେ ଆସି ପହଞ୍ଚିଛୁ କୋଟିଆର ଆଦର୍ଶ ବିଦ୍ୟାଳୟରେ, ଏବଂ ଏହି ବିଦ୍ୟାଳୟରେ ଆଜି ଆମର ପ୍ରଥମ ଅଙ୍କ ପ୍ରସ୍ତୁତ ହେଉଛି, ଏବଂ ଏହି ରେଡ଼ିଓ ଷ୍ଟେସନର ନାଁଟି ହେଉଛି ରେଡ଼ିଓ ଆଦର୍ଶ କୋଟିଆ। ଏବଂ ରେଡ଼ିଓ ଆଦର୍ଶ କୋଟିଆରେ ଏହି ଆଦର୍ଶ ବିଦ୍ୟାଳୟର ପିଲାମାନେ ପ୍ରତି ସପ୍ତାହରେ କିଛି ଗପ, କିଛି ଗୀତ, କିଛି କଥା, ଏସବୁ ଗୁଡ଼ିକ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବେ। ତେବେ ଆଜି ହେଉଛି ପ୍ରଥମ ଅଙ୍କ, ଆଉ ଏ ପ୍ରଥମ ଅଙ୍କରେ ଆମ ପାଖରେ 6 ବିଭିନ୍ନ ପ୍ରକାରର ପ୍ରଦର୍ଶନ ରହିଛି। ସେଥିରେ ଗୀତ ରହିଛି, ସେଥିରେ କବିତା ରହିଛି, ସେଥିରେ କିଛି କଥା ମଧ୍ୟ ରହିଛି। ତେବେ ଆସନ୍ତୁ, ଆଉ ଡେରି କରିବା ନାହିଁ, ଆମେ ଶୁଣିବା ରେଡ଼ିଓ ଆଦର୍ଶ କୋଟିଆର କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ରେଡ଼ିଓ କାର୍ଯ୍ୟକ୍ରମ। ତେବେ ପ୍ରଥମରେ ଆମେ ଶୁଣିବା ଆଦିବାସୀ ଭାଷାରେ ଦେଶାତ୍ମବୋଧକ ଗୀତ, ଏବଂ ଆମକୁ ଗାଇ ଶୁଣାଉଛନ୍ତି 7 ଛାତ୍ର ଜସନ୍ ଗେମେଲ। ତେବେ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟିକୁ।
କେମତା ସୁନ୍ଦର ଡଙ୍ଗର ବାଦଲ ଆମର ଭାରତ ଭୂମି, କେମତା ସୁନ୍ଦର ଡଙ୍ଗର ବାଦଲ ଆମର ଭାରତ ଭୂମି, ଏ ମାଟି ସମାନ ଏ ପାଣି ପବନ ଜଗତେ ଖୋଜିଲେ ନାହିଁ, ଏ ମାଟି ସମାନ ଏ ପାଣି ପବନ ଜଗତେ ଖୋଜିଲେ ନାହିଁ, ମହାତ୍ମା ଗାନ୍ଧୀ ଗୋଟେ ସୁବାସ ଲକ୍ଷ୍ମଣ ନାୟକ ବୀର, ମହାତ୍ମା ଗାନ୍ଧୀ ଗୋଟେ ସୁବାସ ଲକ୍ଷ୍ମଣ ନାୟକ ବୀର, ଦେଶ ଦେଶ ସ୍ୱାଧୀନ କରିରେ ଲାଇଦିକା ଜୀବନ ପରାଣ ଦେଇ, ଦେଶ ଦେଶ ସ୍ୱାଧୀନ କରିରେ ଲାଇଦିକା ଜୀବନ ପରାଣ ଦେଇ, ରକମ ରକମ ପିନ୍ଧା ଉଡ଼ାଇତି ଭିନ୍ନ ଭିନ୍ନ ଭାଷା ଭିନ୍ନ ହିତିନୀତି, ରକମ ରକମ ପିନ୍ଧା ଉଡ଼ାଇତି ଭିନ୍ନ ଭିନ୍ନ ଭାଷା ଭିନ୍ନ ହିତିନୀତି, ଛତିକେ ଫୁଲାଇ କଲୁନି ଗୌରବ, ଛତିକେ ଫୁଲାଇ କଲୁନି ଗୌରବ ଭାରତ ମାର ପିଲାଟି।
ଧନ୍ୟବାଦ ଜସନ୍ ଗେମେଲ, ତାଙ୍କଠାରୁ ଆମେ ସୁନ୍ଦର ଆଦିବାସୀ ଭାଷାରେ ଦେଶାତ୍ମବୋଧ ଗୀତଟିଏ ଶୁଣିଲେ। ତେବେ ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟକୁ ଆମେ ଯିବା ଏବଂ ଶୁଣିବା ଏକ କବିତା। କବିତାଟିକୁ ଆବୃତ୍ତି କରୁଛନ୍ତି ମନୀଷା ଗୁଣ୍ଠା। କବିତାର ଶୀର୍ଷକ ହେଲା ସବୁଜ ବସନ ନାଲି ଓଢ଼ଣୀ। ତେବେ ବିଳମ୍ବ କାହିଁ କରିବା, ଶୁଣିବା ତେବେ ଏହି କବିତାଟିକୁ।
ମୁଁ ମନୀଷା ଗୁଣ୍ଠା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଟିଆରେ 6 ପଢ଼ୁଛି। ଆଜି ମୁଁ ଗୋଟିଏ କବିତା କହି ଶୁଣାଇବି। କବିତାର ନାମ ହେଲା ସବୁଜ ବସନ ନାଲି ଓଢ଼ଣୀ। ସାଧବ ବହୁଲ ସାଧବ ବହୁ, କୋର ଗଛରେ ଧୀରେ ଧୀରେ ପାଦେ, କୁଆଡ଼େ ଯାଉ ମାଡ଼ୁନି ଡର, ନରମ ଦେହଟି ଭାରି ସୁନ୍ଦର, ବରଷେ ତରେ ବର୍ଷା ଋତୁରେ ମରତେ ବୁଇଁବୁ ଆସୁଛି ଚାଲି, ଦେହଟି ନରମ ରଙ୍ଗଟି ନାଲି, ନ ମାନୁଥିଲ କାଦୁଆ ବାଲି, କୁନି କୁନି ପିଲା ଦେଖନ୍ତି ବସି, ମନ କୁତୁହଲେ ଦିଅନ୍ତି ହସି, ଚେହେରା ତୋର ସୁଷମା ସାର, ବରଷ ଆଣି ଶୋଭା ସଂହାର, ପରିବେଶ ଆଜି ହେଲା ଦୂଷିତ, ଆଦିନେ ବରଷ ଆଦିନେ ଶୀତ, ଟାଙ୍ଗରା ବୁଇଁ ଘାସ ତ ନାହିଁ, ତଥାପି ରହିଛି ତୁମକୁ ଚାହିଁ, ଜାଗ ଜାଗ ଆଜି ଯୁବ ପ୍ରତିଭା, ଦେଖାଅ ତୁମକୁ ସ୍ମୃତି ଅବା, ସଜାଇ ହେବାର ଧରଣୀ ରାଣୀ ସବୁଜ ବସନ ନାଲି ଓଢ଼ଣୀ।
ଧନ୍ୟବାଦ ମନୀଷା, ଏତେ ସୁନ୍ଦର ଏକ କବିତାଟିକୁ ପଢ଼ିଥିବା ଯୋଗୁଁ। ଆସନ୍ତୁ ତେବେ ଏକ ଛୋଟ ପାଠଟିଏ ଶୁଣିବା, ଯାହାକି 7 ପାଠରୁ ପଢ଼ି ଶୁଣାଉଛନ୍ତି ସମ୍ବିତ କୁମାର ଖିଲ। ପାଠର ଶୀର୍ଷକ ହେଲା 3 questions। ତେବେ ଦେଖିବା ଏଇ 3 questionsର ଯେଉଁ ପାଠଟି ରହିଛି ତାହା କ'ଣ, ଏବଂ ସେଥିରୁ ଆମେ କ'ଣ ଶିକ୍ଷା ଅର୍ଜନ କରୁଛେ। ସମ୍ବିତ କୁମାର ଖିଲଙ୍କୁ ଆମେ ସ୍ୱାଗତ କରୁଛୁ।
ଥଟ୍ କେମ୍ ଟୁ ଏ ସର୍ଟେନ୍ କିଙ୍ଗ ଦାଟ୍ ହି ୱିଲ୍ ନେଭର୍ ଫେଲ୍ ଇଫ୍ ହି ନ୍ୟୁ 3 things। ଦେସ୍ 3 things ୱେର୍ ହ୍ୱାଟ୍ ଇଜ୍ ଦ ରାଇଟ୍ ଟାଇମ୍ ଟୁ ବେଗିନ୍ ସମଥିଙ୍ଗ ୱିଚ୍ ପିପଲ୍ ସଲ୍ଡ ହି ଲିସନ୍ ଟୁ ହ୍ୱାଟ୍ ଇଜ୍ the most important things for him to do। Remember then there is only one time that is important and that time is now। ଇଟ୍ ଇଜ୍ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟାଇମ୍ ବିକଜ୍ ଇଟ୍ ଇଜ୍ ଦ ଓନ୍ଲି ଟାଇମ୍ ୱି ହାଭ୍ ଏନି ପାୱାର ଟୁ ଆକ୍ଟ ଦ ମୋଷ୍ଟ ନେସେସରି ପର୍ସନ୍ ଇଜ୍ ଦ ପର୍ସନ୍ ୟୁ ଆର୍ ୱିଥ୍ ଆଟ୍ ଏ ପର୍ଟିକୁଲାର ମୁମେଣ୍ଟ ଫର୍ ନୋ ୱାନ୍ ନୋଜ୍ ୱାଟ୍ ୱିଲ୍ ହାପେନ୍ ଇନ୍ ଦ ଫ୍ୟୁଚର୍ ଆଣ୍ଡ ୱେଦର୍ ୱି ୱିଲ୍ ମିଟ୍ ଏନି ୱାନ୍ ଏଲ୍ସ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ବିଜନେସ୍ ଇଜ୍ ଟୁ ଡୁ ଦାଟ୍ ପର୍ସନ୍ ଗୁଡ୍ ବିକଜ୍ ୱି ୱେର୍ ସେଣ୍ଟ ଇନ୍ ଟୁ ଦିସ୍ ୱର୍ଲ୍ଡ ଫର୍ ଦାଟ୍ ପର୍ପୋଜ୍ ଆଲୋନ୍
ଲିଓ ଷ୍ଟଲଷ୍ଟୟଙ୍କର ଦ୍ୱାରା ରଚିତ ଏହି ଥ୍ରୀ କୋଶ୍ଚିନ୍ସକୁ ଆମକୁ ପଢ଼ି ଶୁଣାଇଛନ୍ତି, ତାର କିଛି ଅଂଶ ସମ୍ବିତ କୁମାର ଖିଲୋ, ତାଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ବର୍ତ୍ତମାନ ଆମେ ଆଉ ଏକ କଥାକୁ ପଢ଼ିବା ଶୁଣେଇବେ। ଆମ ପାଖରେ ଅମନ ଗେମେଲ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, ସପ୍ତମ ଶ୍ରେଣୀର ଛାତ୍ର। ସେ ଏ ଟେଲ୍ ଅଫ୍ ଟୁ ବର୍ଡ଼ସ୍ ଏଇ କଥାଟିକୁ ଆମକୁ ଶୁଣାଇବେ, ପଢ଼ି ଶୁଣାଉଛନ୍ତି ସେ। ତେବେ ଅପେକ୍ଷା କାହିଁକି ଶୁଣିବା ତାହେଲେ ତାଙ୍କୁ।
There once lived a bird and her two newborn babies in a forest. They had a nest in a tall shady tree and there the mother bird took care of her little ones day and night. One day there was a big storm. There was thunder, lightning and rain, and the wind blew down many trees. The tall tree in which the bird slept also came down. A big heavy branch hit the nest and killed the bird. Fortunately for the baby birds, the strong wind blew them away to the other side of the forest. One of them came down near a cave where a gang of robbers lived. The other landed outside a rishi's ashram a little distance away. The holy man simpered and sighed. After all, one is now by the company on keeps that birds has always had the tale of robbers. He infestes them and tells about robbing people. This one has refuted what he has always had. He welcomes people to the ashram. Now come inside and rest. I tell you more about this place and these birds.
ଧନ୍ୟବାଦ ଅମନ। ଏ ଟେଲ୍ ଅଫ୍ ଟୁ ବାର୍ଡ଼ସ୍ ସମ୍ପର୍କରେ ଆମକୁ ଅବଗତ କରାଇଛନ୍ତି। ତା'ର ପରବର୍ତ୍ତୀ ପର୍ଯ୍ୟାୟରେ ବର୍ତ୍ତମାନ ଆମ ପାଖକୁ ଆସିଛନ୍ତି ଆଶିଷ ପାଙ୍ଗି, ଷଷ୍ଠ ଶ୍ରେଣୀର ଛାତ୍ର। ସେ ଏକ କବିତାକୁ ଧରି ଆସିଛନ୍ତି ଏବଂ କବିତାର ଶୀର୍ଷକ ହେଲା ଗଛ ଜୀବନ ଧାରା। ତେବେ ଆସନ୍ତୁ ଶୁଣିବା ସେ କ'ଣ କହିବାକୁ ଚାହୁଁଛନ୍ତି।
ମୁଁ ଆଶିଷ ପାଙ୍ଗି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଟିଆରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ମୁଁ ଗୋଟିଏ କବିତା କହି ଶୁଣାଇବି। କବିତାର ନାମ ହେଲା ଗଛ ଜୀବନଧାରା। ଗଛ ଜୀବନଧାରା, ଗଛ ଯୋଗୁଁ ହିଁ ବର୍ଷା ହୁଏ ହସେ ଜଗତ ସାରା। ଗଛଟି ଉପକାରୀ ଦିଅ ଇ ଫଳ ସୁଗନ୍ଧ ଫୁଲ ଦୁଃଖକୁ ନିଏ ହରି। ଗଛରୁ ଅମ୍ଳଜାନ ପ୍ରାଣୀ ଜୀବନ ବନ୍ଧା ସେଥିରେ ଦ୍ୱିତୀୟ ଭଗବାନ। ଜଳର ସଂରକ୍ଷଣ ଭୂତଳ ଜଳ ସଞ୍ଚିତ କରେ ଗଛର ଦିବ୍ୟ ଗୁଣ। ପରିବେଶର ବନ୍ଧୁ ପ୍ରାଣୀ ଜଗତ ଜୀବନଦାତା ଗଛରୁ ଝରେ ମଧୁ।
ତେବେ ଶ୍ରୋତା ବନ୍ଧୁ, ରେଡ଼ିଓ ଆଦର୍ଶ କୋଟିଆର ପ୍ରଥମ ଅଙ୍କର ଶେଷ ଅର୍ଘ୍ୟ ମନ ଲଗାଇ ପାଠ ପଢ଼ ଏହି କବିତା ପଢ଼ି ଶୁଣାଉଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ରୀ ଶିବାନୀ ଗୁଣ୍ଠା। ଆସନ୍ତୁ ତେବେ ତାଙ୍କୁ ଶୁଣିବା।
ମୁଁ ଶିବାନୀ ଗୁଣ୍ଠା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ କଟିଆରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ଆଜି ମୁଁ ଗୋଟିଏ କବିତା କହି ଶୁଣାଇବି। କବିତାଟିର ନାଁ ହେଲା ମନ ଲଗାଇ ପାଠ ପଢ଼। ପାଠ ପଢ଼ ପିଲା ପାଠ ପଢ଼, ଅମୂଲ୍ୟ ଜୀବନ ଆପେ ଗଢ଼। ପାଠ ପଢ଼ା ବେଲେ ପଢ଼ ମନ ଦେଇ ପାଠ ପଢ଼ିବାକୁ ଭୁଲ ନାହିଁ। ପାଠ ପଢ଼ୁଥିଲେ ଜ୍ଞାନ ମିଳେ, ଜ୍ଞାନ ଅରଜିଲେ ସୁନା ଫଳେ। ପିତାମାତା କଥା ମାନୁଥିଲେ, ବିପଦ ଆସେନି କେବେ ହେଲେ। ଗୁରୁଜନ ପାଦେ ମଥା ନହିଁ, ରୁହ କୁସଙ୍ଗରେ ସାଙ୍ଗ ନହିଁ। ପାଠ ପ୍ରତି ଦିଅ ମନ ଧ୍ୟାନ, କର ଜ୍ଞାନ ଧନ ଉପାର୍ଜନ। ବିଦ୍ୟା ବୁଦ୍ଧି ଦାତା ଶ୍ରୀ ଗଣେଶ, ପଢ଼ିଲେ ଢାଳିବେ ଶୁଭାଶିଷ। ବହିରୁ ଜାଣିବୁ ସବୁ କଥା, ବହି ଗଣପତି ବିଦ୍ୟାଦାତା।
ତେବେ ଶ୍ରୋତା ବନ୍ଧୁ, ଏଇଟା ଥିଲା ରେଡ଼ିଓ ଆଦର୍ଶ କୋଟିଆର ପ୍ରଥମ ଅଙ୍କ, ଯେଉଁଥିରେ ଆମ ପାଇଁ ବିଭିନ୍ନ କବିତା ଥିଲା, କିଛି କଥା ବି ଥିଲା। ଆସନ୍ତା ଥରକୁ ଆଉ କିଛି ନୂତନ ଅଧ୍ୟାୟ ସହିତ, ନୂତନ ଅର୍ଘ୍ୟର ସହିତ ଆପଣଙ୍କ ପାଖରେ ଉପସ୍ଥିତ ହେବୁ। ସେତିକି ପର୍ଯ୍ୟନ୍ତ ରେଡ଼ିଓ ଆଦର୍ଶ କୋଟିଆର ସମସ୍ତ କଳାକାର ଏବଂ କୋଟିଆ ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ତରଫରୁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇ ରହୁଛୁ। ତେବେ ନମସ୍କାର।